ଅନ୍ତରର କଥା କ'ଣ ସଠିକ୍ ଭାବରେ ବାହାରେ ପ୍ରକାଶ କରାଯାଇପାରେ ଜାଣେ ନା। ମେଲବର୍ଣ୍ଣର ଖ୍ୟାତନାମା ବିଜ୍ଞାନୀ ଡକ୍ଟର ଜନସନ୍ କହିଥିଲେ, ଭାରତର ପୁଣ୍ୟଭୂମିରେ ଯେତେ ବ୍ରହ୍ମଜ୍ଞ ଋଷି ଅଛନ୍ତି, ତା'ର କ୍ଷୁଦ୍ରତମ ଅଂଶ ମଧ୍ୟ ପୃଥିବୀର ଅନ୍ୟ କେଉଁଠି ନାହାନ୍ତି। ବିଶାଳ ଭାରତ ଭୂମିର ନାନା ସ୍ଥାନରେ ଉଚ୍ଚକୋଟୀର ସାଧକ କେତେ ସଂଖ୍ୟାରେ ଯେ ଅଛନ୍ତି ତା'ର ହିସାବ ନାହିଁ। କେତେବେଳେ କେମିତି ଆକସ୍ମିକ ଭାବରେ ସେମାନଙ୍କର ଦର୍ଶନ ମିଳିଯାଏ। ଶତାବ୍ଦୀ ପରେ ଶତାବ୍ଦୀ ଧରି ନାନା ଅତ୍ୟାଚାର, ଅବିଚାର, ଉଶୃଙ୍ଖଳତା ଭିତରେ ମଧ୍ୟ ଭାରତ ମିଳାଇଯାଏନି। ଏହାର କାରଣ ବୋଧହୁଏ ସେହି ବ୍ରହ୍ମଜ୍ଞ ଋଷିମାନେ ଅଲକ୍ଷ୍ୟରେ ସୃଷ୍ଟିର ଖିଲାଡ଼ିଙ୍କୁ ଧରି ରଖିଥିବା ହେତୁ। ଦିଲ୍ଲୀରୁ ବାହାରି ବୃନ୍ଦାବନର ପଥ ଧରିଥାଏ। ପଥ ମଧ୍ୟରେ କେତେ ମସଜିଦ, ସମାଧି, ମନ୍ଦିର, ଦେବଦେଉଳ। ଦିନ 10ଟାରେ ପହଞ୍ଚିଲି ବୃନ୍ଦାବନରେ। ଶ୍ରୀରାମକୃଷ୍ଣ ମିଶନରେ ଚକ୍ରଯାନଟିକୁ ରଖି ମନ୍ଦିର ଦର୍ଶନରେ ବାହାରି ପଡ଼ିଲି। ମହାରାଜ କହିଥାନ୍ତି ଏଇଠି ପ୍ରସାଦ ପାଇବେ, 12ଟା ଭିତରେ ଫେରିଆସିବେ। କିଛି ବାଟ ଯିବା ପରେ ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ସହ ଦେଖା ହେଲା। ପଚାରିଲେ, ମନ୍ଦିର ଦେଖି ଯାଉଛନ୍ତି? ମୋର ସମ୍ମତି ସୂଚକ ଉତ୍ତର ପାଇବା ପରେ କହିଲେ, ଟିକେ ଅପେକ୍ଷା କରନ୍ତୁ, ଜଣେ ବୃଦ୍ଧ ପଣ୍ଡାଙ୍କୁ ଠିକ୍ କରିଦେଉଛି, ସେ ସବୁ ଜାଣିଛନ୍ତି, ପଇସା ମଧ୍ୟ କମ୍ ନେବେ। 10 ମିନିଟ୍ ବାଦ ଭଦ୍ରଲୋକ ଜଣେ ବ୍ରଜବାସୀ ବ୍ରାହ୍ମଣଙ୍କୁ ସାଙ୍ଗରେ ନେଇ ଆସି ହାଜର ହୋଇଗଲେ। ହୃଷ୍ଟପୃଷ୍ଟ ଚେହେରା, ଶରୀରର ରଙ୍ଗ ଗୌର, ମୁଣ୍ଡରେ ଚୁଟି, ଆଣ୍ଠୁ ତଳକୁ ଧୋତି, ଦେହରେ ଫତେଇ, ଭଲ ବଙ୍ଗଳା କହିପାରନ୍ତି। କହିଲେ, ବାବୁଜୀ ଗାଡ଼ି ନେବେ କି? ଗୋଟେ ରିକ୍ସା ନିଅନ୍ତୁ, ସୁବିଧା ହେବ। ମେ ମାସ ଝାଳ ଝରି ପଡ଼ୁଛି, ମନ ଭିତରେ ମନ୍ଦିର ଦର୍ଶନର ତୀବ୍ର ଆକାଂକ୍ଷା। ପଣ୍ଡାଙ୍କୁ କହିଲି, ପ୍ରଥମେ ସୁନାର ତାଳଗଛ ଦେଖିବି। ପଣ୍ଡା ସେ କଥାରେ କାନ ନଦେଇ ରିକ୍ସାବାଲାକୁ ନିର୍ଦ୍ଦେଶ ଦେବାକୁ ଲାଗିଲେ। ମାନସିଂହଙ୍କ ମନ୍ଦିର ଦେଖି ଯେତେବେଳେ ସୁନାର ତାଳଗଛ ଆଡ଼କୁ ଅଗ୍ରସର ହେଲୁ, 11ଟା ବାଜିସାରିଥାଏ। ଚତୁରରେ ନାନା ଦିଗରେ ଧାଡ଼ି ଧାଡ଼ି ମନ୍ଦିର, କିନ୍ତୁ ସବୁଥିରେ ଦରଜା ବନ୍ଦ। ବୁଢ଼ା ପଣ୍ଡା କହିଲେ, ବହୁତ ଡେରି ହୋଇଗଲା, 3ଟାରେ ଯାଇ ମନ୍ଦିର ସବୁ ଖୋଲିବେ। ମନଟା ଦବିଗଲା, ଆସିଲି ଅଥଚ କୌଣସି ମନ୍ଦିର ଦେଖିପାରିବିନି। 10ଟି ମନ୍ଦିରରୁ କୌଣସି ଗୋଟିଏ ମନ୍ଦିରର ଦରଜା ବି ଖୋଲା ନାହିଁ, ଦେବତାଙ୍କ ଦର୍ଶନ କେମିତି ହେବ? ଦୁଃଖିତ ହୃଦୟରେ ଫେରିଆସୁଛି, ଏହି ସମୟରେ ଜଣେ ବୈଷ୍ଣବ ସାଧୁଙ୍କ ସହ ଦେଖା ହେଲା। ଅଚିହ୍ନା ଅଥଚ ଏମିତି ଭାଷାରେ ସେ ମୋତେ ଡାକିଲେ, ସତେ ଯେମିତି ବହୁ କାଳରୁ ମୋର ପରିଚିତ। ସେ ହସି ହସି ପଚାରିଲେ, କ'ଣ ବାବା, ଦର୍ଶନ ହେଲା ନା ନାହିଁ? ମୁଁ କହିଲି, ନା। ସାଧୁ ଜଣକ ଟିକେ ସ୍ମିତ ହାସ୍ୟ ଖେଳାଇ କହିଲେ, ବାବା, ଆକୁଳତା ନଥିଲେ କ'ଣ ବୃନ୍ଦାବନ ଚନ୍ଦ୍ରଙ୍କର ଦର୍ଶନ ମିଳେ? ମୁଁ କହିଲି, ବାବାଜୀ, ମୁଁ ତ ତାଙ୍କର ଚିନ୍ମୟ ରୂପ ଦେଖିବାର ସୌଭାଗ୍ୟ ନେଇ ଆସିନି, ମୃଣ୍ମୟ ରୂପ ଦେଖିବାର ସୌଭାଗ୍ୟ ମଧ୍ୟ ମିଳିଲା ନାହିଁ। ଦରଜା ବନ୍ଦ। ବାବାଜୀ ହସି ଉଠି କହିଲେ, ସତ କହିଛ ବାବା, ଦରଜା ବନ୍ଦ। ତେବେ କୃଷ୍ଣଚନ୍ଦ୍ର ପରମ ଦୟାଳୁ, ଚକ୍ଷୁରୁ ଜଳ ଝରିଲେ ସ୍ଥିର ହୋଇ ରହିପାରନ୍ତି ନାହିଁ। କିନ୍ତୁ ବାବା, ମୋ ଚକ୍ଷୁରୁ ତ ଜଳ ଝରୁ ନାହିଁ, ସେମିତି ଭକ୍ତି ବା ମୋର କାହିଁ? ଚକ୍ଷୁ ଦେଇ ଜଳ ଝରାଇବା କ'ଣ କ୍ରନ୍ଦନ? ଅନ୍ତର ଭିତରେ କ'ଣ କାନ୍ଦି ହୁଏ ନା? ଏଇ ତ ତୁମେ କାନ୍ଦୁଛ, ଦେଖ ଆଉ ଥରେ ଯାଅ ମନ୍ଦିର ପାଖକୁ, ବନ୍ଦ ଦରଜା ପାଖରେ ଧାରଣା ଦିଅ। ବୃଦ୍ଧ ବୈଷ୍ଣବ ସାଧୁଙ୍କ ନିର୍ଦ୍ଦେଶ ଉପେକ୍ଷା କରିପାରିଲେ ନାହିଁ। ଦୃଷ୍ଟିରେ ତାଙ୍କର ସମ୍ମୋହନୀ ଶକ୍ତି, ଧୀରେ ଧୀରେ ମନ୍ଦିର ଦିଗକୁ ଆଗେଇ ଚାଲିଲେ। ପଣ୍ଡା ମଧ୍ୟ ମୋତେ ଅନୁସରଣ କରୁଥାନ୍ତି। ତାପରର ଘଟଣା ବଡ଼ ବିସ୍ମୟକର। କେଉଁ ମନ୍ଦିରରେ ପୂଜାରୀ କେଉଁ ଜିନିଷ ଆଣିବା ଉଦ୍ଦେଶ୍ୟରେ ମନ୍ଦିର ଖୋଲିଲେ ଆଉ ମୋର ଦର୍ଶନ ହେଲା। ଏମିତି କରି 10ଟି ଯାକ ମନ୍ଦିରର ଦରଜା ଅସମୟରେ ଖୋଲିଗଲା। ବିସ୍ମୟରେ ହତବାକ୍ ହୋଇଗଲି। ପଣ୍ଡା କହିଲେ, ବାବୁଜୀ ଏମିତି ତ କେବେ ହେଇନି, ବହୁତ ଭାଗ୍ୟ ଆପଣଙ୍କର। ବାରମ୍ବାର ସେହି ବୃଦ୍ଧ ବୈଷ୍ଣବ ସାଧୁଙ୍କର କଥା ମନେ ପଡ଼ିଗଲା। ମନ୍ଦିର ଦର୍ଶନ ପରେ ଦ୍ରୁତଗତିରେ ପ୍ରବେଶ ଦ୍ୱାର ନିକଟକୁ ଫେରିଗଲି, ଯେଉଁଠି ବୃଦ୍ଧ ତାପସଙ୍କର ଦର୍ଶନ ମିଳିଥିଲା। ନା, ସେ କେଉଁଠି ହେଲେ ନାହାନ୍ତି। ବୃଦ୍ଧଙ୍କ କଥା ସ୍ମରଣ କରି ହୃଦୟ ହାହାକାର କରିଉଠିଲା। କୃଷ୍ଣ କୃପା ପ୍ରାପ୍ତ ସାଧକ ସିଏ, ଚକ୍ଷୁ ଦେଇ ଅଚାନକ ଆପେ ଆପେ ଜଳ ଝରି ପଡ଼ିଲା। ଏଥର ପଣ୍ଡା କହିଲେ, ଚାଲନ୍ତୁ ନିଧୁବନ ଆଉ କୁଞ୍ଜବନ ଦେଖିବା, କିଛି ଦୂର ଯାଇଛି କି ନାହିଁ। କିଏ ଜଣେ ପଛରୁ ଡାକିଲେ, ଓ ବାନାର୍ଜୀ ସାହେବ ରୁହନ୍ତୁ ତ। ଚାହିଁ ଦେଖିଲି କଲିକତା ବଡ଼ବଜାରର ବ୍ୟବସାୟୀ ବାବୁଲାଲ ଉପାଧ୍ୟାୟ ରିକ୍ସାରୁ ଓହ୍ଲେଇ କହିଲେ, ଗୁରୁଜୀ ବନାରସ ବୃନ୍ଦାବନ ଆସିଛନ୍ତି, ଆପଣ ଚାଲନ୍ତୁ ଭେଟ କରିବେ। ଅନେକ ଦିନ ଧରି ବାବୁଲାଲ ଉପାଧ୍ୟାୟଙ୍କ ଗୁରୁଜୀଙ୍କ ସହିତ ମୋର ଜଣାଶୁଣା, ଜଣେ ପ୍ରସିଦ୍ଧ ହଟଯୋଗୀ, ଅନେକ ସିଦ୍ଧି ତାଙ୍କର କରତଳଗତ, ତେବେ ପ୍ରୟୋଗ କରନ୍ତି ନାହିଁ ଶଙ୍କରପନ୍ଥୀ ସାଧୁ। ଚେହେରା ଦେଖିଲେ ଯୋଗୀ ପୁରୁଷ ପରି ମନେ ହୁଅନ୍ତି ନାହିଁ। ତାଙ୍କର ଅନ୍ୟ ରୂପ ଦର୍ଶନ କରିବାର ସୁଯୋଗ ମିଳିଥିଲା ଅହେତୁକୀ କୃପାରୁ। କହିଲି, ବାବୁଲାଲଜୀ ବର୍ତ୍ତମାନ ବେଳ ଉଛୁର ହେଲାଣି, ପରେ କେବେ ଯିବା। ବାବୁଲାଲ ଉପାଧ୍ୟାୟ ଏମିତି ଜଣେ ଭଦ୍ରଲୋକ ଯାହାଙ୍କ ହାତରୁ ସହଜରେ ନିଷ୍କୃତି ମିଳେ ନାହିଁ। ଅବଶେଷରେ କହିଲି, ଚାଲନ୍ତୁ ରିକ୍ସାକୁ ବାଟ ଦେଖାନ୍ତୁ। ଦୁଇଟି ରିକ୍ସା ପାଖାପାଖି ଆଗେଇବାକୁ ଲାଗିଲା। ଗୋଟିଏ ଛୋଟ ଆଶ୍ରମ ପାଖରେ ରିକ୍ସା ଛିଡ଼ା ହେଲା। ଓହ୍ଲେଇ ପଡ଼ି ଅପେକ୍ଷା କଲି। ବାବୁଲାଲ କିଛି ସମୟ ପରେ ଫେରିଆସି କହିଲେ, ଗୁରୁଜୀ ସ୍ନାନ କରୁଛନ୍ତି, ଆପଣଙ୍କୁ ସେଇଠାକୁ ଡାକୁଛନ୍ତି। ଯାଇ ଦେଖିଲି ଗୋଟେ ବିରାଟ କାଷ୍ଠାସନ ଉପରେ ବସିଛନ୍ତି ହିମାଦ୍ରିତୁଲ୍ୟ ଯୋଗୀ ପ୍ରବର। ପ୍ରଣାମ କରିବା ମାତ୍ରେ କହିଲେ, ବୃନ୍ଦାବନ ପାଇଁ ତ ତୁମ ମନରେ ଶ୍ରଦ୍ଧା ନାହିଁ ବାବା, ଆଜି ସକାଳେ ଥରେ ଚୋଟ ଖାଇଛ, ପୁଣି କୁଆଡ଼େ ଯାଉଛ, ନିଧୁବନ ଆଉ କୁଞ୍ଜବନ ସେଠି ତ ଭଲ ଲାଗିବ ନାହିଁ। କହିଲି, ମହାରାଜ ଆପଣ ତ ସବୁ ଜାଣିଛନ୍ତି, ଚୋଟ ଖାଇଛି ସିନା, ତେବେ ଦର୍ଶନ ତ ହେଲା। ଆରେ ବୁଝିପାରୁନ, ଜଣେ ଯୋଗୀଙ୍କର କୃପା ତୁମେ ଲାଭ କଲ। କହିଲି, ହଁ ବାବା, ସେଇଥିପାଇଁ ତ ଅସମୟରେ ଦର୍ଶନ ମିଳିଲା। ଦର୍ଶନ ତ ହେଲା, ତାହା ହେଉଛି ଆଖିର ଦର୍ଶନ, ଅନୁଭୂତି କିଛି ହେଲା କି? ସ୍ୱୀକାର କଲି, ନା ହୋଇନି। ନିଧୁବନ ଆଉ କୁଞ୍ଜବନ ରାଧାରାଣୀ ଓ ଶ୍ରୀକୃଷ୍ଣଙ୍କର ଲୀଳା ସ୍ଥାନ, ଯାଇ ଦେଖିବ କେତେ ପୁଅ ଝିଅ ପଇସା ପାଇବା ପାଇଁ ପସରା ମିଳେଇଛନ୍ତି। ତେବେ ଗୋଟେ କାମ କଲେ ତୁମେ ସେ ସ୍ଥାନର ମହାତ୍ମା ବୁଝିପାରିବ। ଜିଜ୍ଞାସୁ ଦୃଷ୍ଟିରେ ଅନେଇବାରୁ ଉତ୍ତର ମିଳିଲା, ସେଠାକୁ ଯାଇ ଲୁଗାପଟା ଖୋଲି କେବଳ ଅଣ୍ଡରୱେୟାର ପିନ୍ଧି ବାଲିରେ ଗଡ଼ିଯିବ, ତାହେଲେ ବୁଝିପାରିବ ସେ ସ୍ଥାନର ମହତ୍ଵ। ଆଚ୍ଛା ଆଚ୍ଛା, ଏଥର ଆସ। ରୌଦ୍ରର ଟାଣ ଖରା ଯଥାସ୍ଥାନରେ ପହଞ୍ଚି ଦେଖିଲି ମାଙ୍କଡ଼ମାନଙ୍କର ଉତ୍ପାତ। ଯାହା ହେଉ, ସେମାନଙ୍କୁ ଉପେକ୍ଷା କଲେ ମଧ୍ୟ ବାଲିର ଉତ୍ତାପକୁ ଦେଖି ଆତଙ୍କିତ ହୋଇପଡ଼ିଲି। ସର୍ବନାଶ, ଏଇ ଉତ୍ତାପରେ ଖାଲି ଦେହରେ ଗଡ଼ିଗଲେ ହସ୍ପିଟାଲ ଯିବି। ମନ୍ଦିର ଦର୍ଶନ କରି ଯୋଗୀଙ୍କ ଆଶ୍ରମକୁ ଫେରିଗଲି। ମୋତେ ଦେଖି କ୍ରୋଧରେ ଜର୍ଜର ହୋଇଗଲେ, ଗାଳିଗୁଲଜ କଲେ। ପୁଣି ବାଧ୍ୟ ହୋଇ ସେ ଉତ୍ତପ୍ତ ବାଲି ପାଖକୁ ଫେରିଗଲି। ମୋତେ ଫେରିଆସିବାର ଦେଖି ଦରୱାନ ଅବାକ ହୋଇପଡ଼ିଲା। ଏଥର ଦ୍ୱିଧାହୀନ ହେଲି, ଭାବିଲି ପରୀକ୍ଷା କରି ଦେଖାଯାଉ, ଯୋଗୀବର ମୋତେ ବହୁତ ଶ୍ରଦ୍ଧା କରନ୍ତି, ନିଶ୍ଚୟ କିଛି କ୍ଷତି ହେବନି। ଯାହା ହେଉ, ଜାମା ପ୍ୟାଣ୍ଟ ଗଞ୍ଜି ଖୋଲି ମୁଁ ସେତେବେଳେ ଗୋଟିଏ ବାଳକଟିଏ, ଯେପରି ସ୍ୱୀକାର କରିବାର ଇଚ୍ଛା ନାହିଁ। ପାପାସକ୍ତ ମନରେ ରାଧାକୃଷ୍ଣଙ୍କର ନାମ ଅନେକବାର ସ୍ମରଣ କରି ପ୍ରଚଣ୍ଡ ଉତ୍ତପ୍ତ ବାଲିରେ ଗଡ଼ିଯିବାକୁ ଲାଗିଲି। କେଉଁଠି ଗରମ ମନେ ହେଲା, କାହାର ଶୀତଳ କରସ୍ପର୍ଶ ଯେପରି ମୋ ଦେହରେ ବାଜୁଛି, ସର୍ବାଙ୍ଗ ପୁଲକିତ, କି ଗୋଟାଏ ଅଦମ୍ୟ ଆବେଗରେ କଣ୍ଠ ରୁଦ୍ଧ ହୋଇଗଲା। କ'ଣ ଦେଖିଲି ଜାଣିନି, ଛୋଟ ଛୋଟ ନଈ ପଡ଼ିଥିବା ବୃକ୍ଷ ଗୁଡ଼ିକରୁ ମଧୁର ପବନ ବହି ଆସୁଛି। ମନେ ହେଲା, ଏଇ ବୋଧେ ମଧୁବାତା ରୁତାୟତେ ମଧୁ କ୍ଷରନ୍ତି ସିନ୍ଧବଃ माधवर्ण सनत सती मधुमत पार्थिव रज पंडा सकातर आह्वान रे चेता फेरी आसला। से धरनी थे गरम जो मु बोधे चेताशून्य हो पड़ी मन से आनंद घूरी बुलू थाए। संबित फेरी पाई देखिली रिक्सा जाए जोगीवर आश्रम पहुँचला पाखे पहुँची देखिली से हसुंट शिष्य मैंने जिज्ञासा कले बाबूजी कौन है गुरुजी। जोगीवर मूर्खी हसी कहले रजर महात्म्य किसी मालूम है मो कंठ से भाषा न थाए रुद्ध आवेगे केवल कहली आपणकर करुणा। से स्नानहार सारी रास्ता उपरको आसली एथर कालिया दमन घाट को जीवा कथा। वृद्ध पंडा बेस उत्साही से पहुँचे हठात कही पकली पंडाजी एटा तो कालिया दमन घाट नुहे। पंडा अबाक चाही रहिले कहले एक कथा काहीक कौन बाबूजी। नितांत अविश्वास भंगी एतक कहीदे सेमती किसी भाभी नुहे किंतु पंडा भाव देखी मजा लगला। कहली एटी तो कालिया दमन होनी। वृद्ध पंडा मो मुह को किसी समय अन रही कहले मो बयस तीन कोड़ी पंदर है एत दिन भितर एमती कथा काठार शुणी। अच्छा अच्छा आसतु मो साथ दुईज प्राचीन मदनमोहन मंदिर को गलु एगली से गली घूरी घूरी आम जन वैष्णव साधु गुंफार हाजर हलु। साधु बयस केते अनुमान करने कष्टर पंडा पाखर मोर वक्तव्य शुणी कहले बाबा तुम मनरे एमती काहीक भाव जगिला जाने ना तेब कथि सत से देखापी स्थान किंतु प्रकृत स्थान एटु बहुत दूर रे। मनरे झुंक आसी आविष्कार कर दुर्बार अभिलाष मनरे वैज्ञानिक समीक्षार भाव मने मने एमती भाभी चलती साधु मो आड़ चाहे था हसी हसी कहले बाबा कृष्ण को पाइबा कहले कृपा पाइबा कहले भक्ति दरकार अहं को दूर को ठेलवाक हे ना घाट केवल घाट रही मो देह चाबुक बाजिला। आज सकाल एमती चली अनुताप आसला साधु को प्रणाम कले से पंडा को निर्देश दे जहाँ को कालिया दमन घाट बोली कह जा घाट दे तौक ओह्ल पड़िया भितर अनेक बाट जावाक पड़ो। आउ जो वैष्णव साधकों कथा कहले आउ थ प्रणाम कले कहले बाबा राधाराणी और कृष्ण को प्रणाम कर मत प्रणाम कर कि लाभ प्रार्थना करुची से जमती कृपा करतु। पंडाजी और मु पड़िया भितर चली था चार्टा बाजला सूर्यंकर तापमात्रा तथापि कम नुहे सूर्यरश्मित नुहे जमती अग्निबाण शरीर सीझी जाए आम चली चलीछु। जमुनार स्रोत अनेक दूर रे पठापर कृषक मैंने चाष कर ब्रजवासिनीगण क्षेत्र काम कर गीतर सुर भासी आसुए मन है कृष्ण नाम जन किए प्रकृत थी कि आदि सतरे वृंदावन थिला तार रूप केमती थिला कालियो बोली कौन सतरे किसी गोटे बड़ साप थिला मन हुए यह जमी रूपक कालियो नगर फणा संपर्क कही कहे पाँच पुणी कही कहे तीन आउ किए कहे सहस्र पांचटी इंद्रिय को पांच फणा सत्व रजतम तीन फणा असंख्य कामना कालिया नगर सहस्र फणा बोली कह जाय परे। कृष्ण से ही फणा पर नृत्य कले आमर त्रिविध दुखर निवृत्ति हुए वशीभूत हुए पंचेन्द्रिय आउ ब्रजवासी चित्त कालिया रथरे संस्कार करी मलिनता विमुक्त करावा ही हेला कालिया दमन। कालियर असंख्य परिवार असंख्य नागुणी कृष्ण पाद स्पर्शरे ता विदूरित हला क्योंटी ना बहुत दूर रे समुद्र गर्भरे सतरे संसार समुद्र रे से न रहिले जीवनर स्रोत चलिबो कि परि तेबे तेबे कृष्ण कौन केवल महाकवि कल्पना। नाना कथा भावी चल थाए पंडाजी कथार चमक भांगला बाबूजी पहुँची गले गोटे मटी गुंफा पाखे ढड़ा हलु देखले मन हे गोटे बड़ उई हुंका ପଣ୍ଡାଜୀ ଉଙ୍କି ମାରିଲେ। ଫୁସ୍ଫୁସ୍ କରି ମୋତେ ଡାକି କହିଲେ, ବାବୁଜୀ ଗୋସେଇ ଧ୍ୟାନରେ ବସିଛନ୍ତି, ଏଇଠୁ ବସି ପଡ଼ନ୍ତୁ। ଗୁମ୍ଫା ଭିତରକୁ ଉଙ୍କି ମାରି ଦେଖିଲି, ମୁଦ୍ରିତ ନୟନ, ମନେ ହେଲା ଅତି ପ୍ରାଚୀନ ଦେହ, ଚମଡ଼ା କୁଞ୍ଚା କୁଞ୍ଚା, ପଦ୍ମାସନରେ ବସିଥାନ୍ତି। ଘରଟିର ଛାତ ଏତେ ନିଚା ଯେ ଛିଡ଼ା ହୋଇ ହେବନି। ବେଶ କିଛି ସମୟ ବସି ରହିଲି। ସ୍ଥାନ ମହାତ୍ମାରେ ବୋଧହୁଏ କ୍ଳାନ୍ତି ଦୂର ହୋଇଗଲା। ପ୍ରବୀଣ ସନ୍ନ୍ୟାସୀ ଅଧଘଣ୍ଟା ପରେ ଆଖି ଖୋଲିଲେ। କି ଅନ୍ତର୍ଭୀତି ଚାହାଣି ଚକ୍ଷି ନଇ ଯାଉଥାଏ ଭୟରେ। ପରକ୍ଷଣରେ ଦୃଷ୍ଟି ତୁଳି ଦେଖିଲି ଚକ୍ଷୁ ଦୁଇଟିରେ ସ୍ମିତ ହାସ୍ୟ। ପାଦ ଛୁଇଁ ପ୍ରଣାମ କରିବାକୁ ଆଗେଇ ଯାଉଥିଲି, ବାରଣ କଲେ। ପଣ୍ଡାଜୀଙ୍କୁ କୁଶଳ ଜିଜ୍ଞାସା କଲେ, ବୁଝିପାରିଲି ପୂର୍ବ ପରିଚୟ ଅଛି। ପଣ୍ଡାଜୀ ମୋର ସଂଶୟ କଥା, ପୂର୍ବର ବୈଷ୍ଣବ ସାଧୁଙ୍କ କଥା ଆଉ ସକାଳ ଠାରୁ ଯାହା ସବୁ ଘଟିଛି ସବୁକିଛି କହିଲେ। ପ୍ରବୀଣ ସନ୍ନ୍ୟାସୀ ଏଥର ମୋ ଆଡ଼କୁ ଚାହିଁଲେ, କହିଲେ, ବାବା କୃଷ୍ଣ ଥିଲେ, ଅଛନ୍ତି ଆଉ ରହିବେ, ଏ ତୁମର ରୂପ କଥା ନୁହେଁ। ମନେ ହେଉଛି ବାବାର ଜ୍ଞାନ ଗରିମା ଅଛି, ତାକୁ ନେଇ କୃଷ୍ଣଙ୍କୁ ମପା ଯାଇପାରେ ନା, ଦେଖି ମଧ୍ୟ ହୁଏ ନା। ପ୍ରଥମେ ରାଧାରାଣୀଙ୍କର କୃପା ଲାଭ କର, ତାହେଲେ କୃଷ୍ଣ ଦର୍ଶନ ପାଇବ। କହିଲେ, ବାବାଜୀ କୃଷ୍ଣଙ୍କର ପବିତ୍ର ଧାମ ଦର୍ଶନରେ ହିଁ ବୃନ୍ଦାବନ ଆସିଛି। ସଙ୍ଗେ ସଙ୍ଗେ କଷାଘାତ କଲେ ବାକ୍ୟରେ, ବାବା ଏଇ ଭାବ ନେଇ ତ ତୁମେ ଆସିନ, ତୁମର ଧାରଣା ଯେଉଁମାନଙ୍କର ଜୀବନରେ ସ୍ଖଳନ ଘଟିଛି ବାସନାପଥରେ ସେହିସବୁ ନାରୀ ପୁରୁଷଙ୍କର ମିଳନସ୍ଥଳ ହେଉଛି ବୃନ୍ଦାବନ। ବୈଷ୍ଣବ ବୈଷ୍ଣବ ଦେଖିବା ମାତ୍ରେ ତୁମ ମନରେ ଘୃଣାର ଭାବ ଜାଗି ଉଠେ ନୁହେଁ କି? ସ୍ୱଦେଶରେ ଏମିତି କିଛି ଲୋକଙ୍କୁ ଦେଖିଛ ବୋଲି ସମସ୍ତଙ୍କୁ ଗୋଟାଏ ମାପକାଠିରେ ମାପି ଚାଲିଲ, ଏଇଟା ତ ଅପରାଧ। ନିରୁତ୍ତର ରହିଲି। ମନେ ମନେ ଭାବିଲି, ମୁଁ ବିଦେଶର ଅମୁକ ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ଉପାଧିଧାରୀ, ପୁଣି ଏତେ ବଡ଼ ସରକାରୀ କର୍ମଚାରୀ, ଏ ସାଧୁ କ'ଣ କହୁଛନ୍ତି? ମୁହୂର୍ତ୍ତକ ମଧ୍ୟରେ ସନ୍ନ୍ୟାସୀ ଯେପରି ମୋର ଅନ୍ତରରେ ବୁଝିପାରି କହିଲେ, ବାବା ଅହଙ୍କାରରେ ଆଘାତ ଲାଗୁଛି ନାହିଁ, ତମେ ଯେଉଁ ବିଦ୍ୟା ଶିକ୍ଷା କରିଛ ତା ଦ୍ୱାରା କ'ଣ କରିପାରିବ କହିଲ? ଏଇ ମାଟି ଟେଳାଟାକୁ ଉଠାଇ ଦେଇପାରିବ? ମାଟିର ଟେଳାକୁ ଫୋପାଡ଼ି ଦେଇ ଉପରକୁ ଉଠାଇବାକୁ କହିଲେ, ତୋଳିବାକୁ ଚେଷ୍ଟା କରି ଟିକିଏ ବି ହଲାଇ ପାରିଲିନି। କାମ୍ବିସ୍ ବଲ୍ ଆକାରର ମାଟି ଟେଳାଟିକୁ ଟେକିବାକୁ ଯାଇ ଗଳଦଘ୍ରମ ହେଲି, କ୍ଳାନ୍ତ ହୋଇ କ୍ଷମା ମାଗିଲି। ସନ୍ନ୍ୟାସୀ ହସି ହସି କହିଲେ, ଦେଖିଲ ବାବା ତୁମର ଶକ୍ତି କେତେ, ଯାହା ହେଉ ଦୁଃଶାସନର ତେଜ ଭାଙ୍ଗିଲା, ଦର୍ପ ଚୂର୍ଣ୍ଣ ହେଲା। କରଜିଡ଼ି କହିଲି, ବାବାଜୀ ସତ କହିବାକୁ ଗଲେ ଗୋଟେ ଆବେଶରେ ପଣ୍ଡାଙ୍କୁ ଏକଥା କହିଦେଇଥିଲି ଯେ ଏଇଟା କାଳିଆ ଦମନର ଘାଟ ନୁହେଁ ବୋଲି। ସାଧୁଜୀ ଶିଶୁଟିଏ ପରି ନିଷ୍କପଟ ହସ ହସି କହିଲେ, ବାବା ପଥରେ ଆସୁ ଆସୁ କାଳିଆ ନାଗର କେତେ କ'ଣ ବ୍ୟାଖ୍ୟା କରୁଥିଲ, ତୁମର ଆଗ କାଳିଆ ଦମନ ହେଉ, ଆଉ ଏଠାକୁ ଯାହା ଆସିଛ ତାହା ପୂର୍ବ ନିର୍ଦ୍ଦିଷ୍ଟ। ଆଉ ସମ୍ଭାଳି ପାରିଲି ନାହିଁ, ହଠାତ୍ ସନ୍ନ୍ୟାସୀଙ୍କ ପାଦ ଉପରେ ମଥା ନୁଆଇଲି। ମନେ ହେଲା ଯେପରି ଶକ୍ତିର ତରଙ୍ଗ ପ୍ରବେଶ କରୁଛି। ସନ୍ନ୍ୟାସୀଙ୍କର କୃପା ହେଲା। କହିଲେ, ବାବା ଦେଖ, ଏ ହେଉଛି ଅଶ୍ରୁମତୀ ନଦୀ, ଆଉ ଏ ହେଉଛି କାଳିଆ ହ୍ରଦ। କେବଳ ପଡ଼ିଆ ଦେଖିଲେ କ'ଣ ହେବ, ସେଥିରେ କ'ଣ ମନ ମାନିବ? ଆର୍ତ୍ତକଣ୍ଠରେ କହିଲି, ଯଦି ଏତେ କୃପା କଲେ ତେବେ ଏ ଅଭାଜନକୁ ଦୟାକରି ସ୍ଥାନର ମହାତ୍ମା ଟିକେ ଦେଖାଇ ଦିଅନ୍ତୁ। ବୋଧହୁଏ ଈଶ୍ୱର ମୋ ହୃଦୟରେ ଅକୃତ୍ରିମ କାତରତା ସେହି ସମୟ ପାଇଁ ଆଣିଦେଇଥିଲେ। ପଣ୍ଡାଙ୍କୁ ଗୁମ୍ଫା ଭିତରେ ବସିବାକୁ କହି ମୋତେ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଲେ। ଗଲି, କିଛି ଦୂର ଯିବା ପରେ ଜଣାଗଲା ବାହାରର ଦୃଶ୍ୟପଟ ବଦଳି ଯାଇଛି। ଆବର୍ତ୍ତ ସଂକୁଳ ହ୍ରଦ, ତୀରରେ କଦମ୍ବ ବୃକ୍ଷ, ଜଳରେ ତରଙ୍ଗାୟିତ କୋଳାହଳର ଆବାଜ, ଚୌଦିଗରେ ଭୀତ ସନ୍ତ୍ରସ୍ତ ଧ୍ୱନି। ପୁଣି ଥରେ ଅନେଇବାର ଦେଖିଲି ନାନା ରଙ୍ଗ ଶାଢ଼ୀର ଅସ୍ପଷ୍ଟ ଆଭା, ଭାସି ଆସୁଥାଏ ମଧୁର ବଂଶୀ ଧ୍ୱନି। ହଠାତ୍ ତୀବ୍ର ଆଲୋକ ଛଟାରେ ମୋର ଆଖି ଝଲସିଗଲା, ଚେତାହୀନ ହୋଇପଡ଼ିଲି। ସମ୍ବିତ ଫେରି ଆସିବାରୁ ଦେଖିଲି ସନ୍ନ୍ୟାସୀ ଯୋଡ଼ହସ୍ତ, ଚକ୍ଷୁରୁ ଅବିରଳ ଧାରା ଝରୁଛି। ପଚାରିଲି, ଏ କ'ଣ ଦେଖିଲି ମୁଁ, ସତ୍ୟ ନା ମାୟା? ସନ୍ନ୍ୟାସୀ କୃଷ୍ଣ ନାମ ଜପି ଚାଲିଥାନ୍ତି। ମୃଦୁକଣ୍ଠରେ କହିଲେ, ବାବା ଯାହା ଦେଖିଛ ତାହା ହେଉଛି ଚିରନ୍ତନୀ, କିନ୍ତୁ କୌଣସି ମାନବର ଆକୃତି ତ ଦେଖିଲି ନାହିଁ, କେବଳ ଶୁଣିଲି ବଂଶୀର ସ୍ୱନ ଆଉ ଦେଖିଲି ବିଜୁଳିର ଝଲକ। ବାବା, ଯାହା ଦେଖିଛ ବା ଶୁଣିଛ ତାଠାରୁ ବେଶୀ ପାଇବ ନାହିଁ, ଯାହାର ଯାହା ପ୍ରାପ୍ୟ ତାଠାରୁ ତାକୁ ଆଉ ଅଧିକ ମିଳେ ନା। ବଂଶୀଧାରୀକୁ ଦେଖିବାକୁ ହେଲେ ସର୍ବସ୍ୱ ଛାଡ଼ି ପାଗଳ ହେବାକୁ ହେବ। ଚିତ୍ତରେ ଆନନ୍ଦ ଓ ବିଶ୍ୱାସର ଦୁଇ ଧାରା ବହୁଥାଏ। ଗୁମ୍ଫା ପାଖକୁ ଆସି କହିଲି, ବାବାଜୀ ଏଥର ଅନୁମତି ଦିଅନ୍ତୁ, ପୁଣି କେବେ ଆପଣଙ୍କ ଦର୍ଶନ ପାଇବି। ଆଉ ଦେଖା ହେବ ନାହିଁ ବାବା, ତମ ମନରେ ଅଛି ଅନେକ ସଂଶୟ, ଅନେକ ପ୍ରଶ୍ନ, ତାର ଉତ୍ତର ମିଳିବ ମଥୁରାରେ। ଧୀର ପଦକ୍ଷେପରେ ବାହାରି ଆସିଲି। ରିକ୍ସାରେ ଉଠିବା ମାତ୍ରେ ପଣ୍ଡେଜୀ କହିଲେ, ବାବୁଜୀ ବାଙ୍କି ବିହାରୀଙ୍କ ମନ୍ଦିରକୁ ଚାଲନ୍ତୁ। ରାମକୃଷ୍ଣ ମିଶନକୁ ଆସୁ ଆସୁ ସେକ୍ରେଟେରୀ ମହାରାଜ ସସ୍ନେହରେ ତିରସ୍କାର କଲେ। ସେଠି ରାତ୍ରିର ପ୍ରସାଦ ଗ୍ରହଣ କରି ଯୋଗୀବରଙ୍କ ଆଶ୍ରମକୁ ବାହାରିଗଲି। ପହଞ୍ଚୁ ପହଞ୍ଚୁ ପଚାରିଲେ, ବାବା ତମର କାଳୀୟ ଦମନ ହେଲା ନା? କୌଣସି କଥା କହିପାରିଲି ନାହିଁ। କହିଲେ, ଆଜି ଏଇଠି ରୁହ, ସକାଳେ ପୁଣି ଗୋଟେ ଦଫା ମନ୍ଦିର ଦର୍ଶନ କରିବ। ପ୍ରଭାତରେ ନିଦ ଭାଙ୍ଗିଗଲା। ପ୍ରତ୍ୟୁଷରେ ବୃନ୍ଦାବନର ଆକାଶ କୃଷ୍ଣମୟ। ମନେ ହେଲା ବୈଦିକ ଋଷିଙ୍କର ପ୍ରାର୍ଥନା ମନ୍ତ୍ର, ମଧୁମାନ ବନସ୍ପତି ଧୂମା ଅସ୍ତ ସୂର୍ଯ୍ୟ ମାଧବୀର ଗାବୋ ଭାରନ୍ତନଃ, ସୋମ ଆମ ପାଇଁ ସୁସ୍ୱାଦୁ ହୁଅନ୍ତୁ, ସୂର୍ଯ୍ୟ ଆମ ପାଇଁ ସୁଖପ୍ରଦ ହୁଅନ୍ତୁ, କିରଣପୁଞ୍ଜ ଆମ ପାଇଁ ସୁଖକର ହେଉ। ସାରାଦିନ ବୃନ୍ଦାବନରେ କଟିଗଲା। ସନ୍ଧ୍ୟାର ଟିକିଏ ପୂର୍ବରୁ ଯୋଗୀବର କହିଲେ, ଏଥର ଦିଲ୍ଲୀ ଫେରିଯାଅ, କିନ୍ତୁ ବାଟରେ ମଥୁରା ଦର୍ଶନ କରିଯିବ। ମଥୁରା ଯେପରି ଆକର୍ଷଣ କରୁଥାଏ, ଯେଉଁ ସ୍ଥାନ ନନ୍ଦ, ଯେଉଁ ସ୍ଥାନ କୃଷ୍ଣଙ୍କର ଜନ୍ମସ୍ଥାନ, କଂସର କାରାଗାର ବୋଲି ପ୍ରସିଦ୍ଧି ପାଇଛି, ପାଖରେ ନନ୍ଦରାଜା ଓ ଯଶୋଦାରାଣୀଙ୍କ ମନ୍ଦିର, ବର୍ତ୍ତମାନ ସେଠାରେ ବିରାଟ ପ୍ରାସାଦ। ସ୍ଥାନଟି ରାସ୍ତାଧାରରୁ ଟିକିଏ ଉଚ୍ଚରେ, ଉପରକୁ ଉଠିବାକୁ ହୁଏ। ଦୂରରେ ଗାଡ଼ି ଛିଡ଼ା ହେଲା। ଡ୍ରାଇଭର ଗାଡ଼ିରେ ବସି କହିଲା, ବାବୁଜୀ ଉପରକୁ ଯାଆନ୍ତୁ। ଉପରକୁ ମୁଁ ଉଠୁଥାଏ, ଅନ୍ଧକାର ନଈ ଆସୁଛି, ଜନହୀନ ସ୍ଥାନରେ କିଛିଟା ଭୀତି ସଞ୍ଚାର ହେଉଥାଏ। ହଠାତ୍ ଶୁଣିବାକୁ ପାଇଲି, କ୍ଷ ହୁଅ, ଦେଖିଲି ଜଣେ ଦୀର୍ଘକାୟ ସାଧୁ, ପ୍ରାୟ ନଗ୍ନ କହିଲେ ଚଳେ, ପରିଧାନ କେବଳ ମାତ୍ର କୌପୀନ କୃଷ୍ଣବର୍ଣ୍ଣ। ହାତ ଯୋଡ଼ି ନମସ୍କାର କଲି, କୌଣସି କଥା ନାହିଁ। ପ୍ରାୟାନ୍ଧକାର ସ୍ଥାନରେ ସାଧୁଙ୍କ ସମ୍ମୁଖରେ ଛିଡ଼ା ହୋଇଥାଏ। ସାଧୁଙ୍କର ଚକ୍ଷୁ ଦୁଇଟି କି ତୀବ୍ର, ଯାହାକୁ କୁହାଯାଏ ଏକ୍ସରେ ଲେନ୍ସ, ଅନ୍ତର୍ଭେଦି ଦୃଷ୍ଟି, ଅସ୍ୱସ୍ତି ଲାଗୁଥାଏ, ତା ସହ ଭୟ ମଧ୍ୟ। ପାଞ୍ଚ ମିନିଟ୍ ଏହିପରି ଛିଡ଼ା ହେବା ପରେ ମୋର ମନେ ହେଲା କି ଭୟଙ୍କର ନିସ୍ତବ୍ଧତା। ସାହସ ସଞ୍ଚୟ କରି ପଚାରିଲି, ମହାରାଜ ଏଥର ଅନୁମତି ଦିଅନ୍ତୁ, ମୁଁ ଯାଏ। ପୁନଶ୍ଚ ସେହି ବଜ୍ରକଠିନ କଣ୍ଠସ୍ୱର, ଛିଡ଼ା ହୁଅ। ପାଦ ଦୁଇଟି ଅଟକି ଯାଇଥାଏ, ସାଧୁ ସେତେବେଳେ ନିର୍ବାକ୍। ଦଶ ମିନିଟ୍ କଟିଗଲା, ମିନିଟ୍ ତ ନୁହେଁ ଘଣ୍ଟାଏ ଯେପରି। ଏଥର ମୌନତା ପରିହାର କରି ସାଧୁ କହିଲେ, ନିଜ ତରଫରୁ ମୋର ପରିଚୟ ଦେଲେ, ଅତୀତ କଥା କହିଲେ, ବୃନ୍ଦାବନର ଯାବତୀୟ ଘଟଣା ଗାଇଗଲେ, ତା ସାଙ୍ଗରେ ଦେଖାଇଲେ ମୋର ଭବିଷ୍ୟତର ଚିତ୍ର। ମୋର ମନକନ୍ଦରରେ ଅନେକ ସଂଶୟ ଥିଲା, ତାର ଜବାବ ପାଇଲି। ପରକ୍ଷଣରେ ଦେଖିଲି ସାଧୁ ଗୋଟିଏ ହାତ ବଢ଼ାଇଦେଲେ, ଡାହାଣ ହାତର ପାପୁଲି ମୋ ସମ୍ମୁଖରେ ପ୍ରସାରିତ। ବିସ୍ମୟରେ ହତବାକ ହୋଇଗଲି, ହାତ ତ ନୁହେଁ, ସତେ ଯେମିତି ସିନେମାର ପର୍ଦ୍ଦା, ଗୋଟିକ ପରେ ଗୋଟିଏ ଅତୀତର ଚିତ୍ର ସେଠି ଫୁଟି ଉଠିଲା। ଶୈଶବରୁ ଆଜି ପର୍ଯ୍ୟନ୍ତ ମୋର ଜୀବନ ଚରିତ କି ଅଦ୍ଭୁତ। ଆମର ବିଜ୍ଞାନ ଏକ କଥା କ'ଣ ବିଶ୍ୱାସ କରିବ, ବା ଆମର ବିଜ୍ଞାନ ଦେଇ ଏଭଳି ଭାବରେ କିଛି କ'ଣ ଦେଖାଯାଇପାରେ। ସଙ୍ଗେ ସଙ୍ଗେ ସାଧୁ ଭର୍ସନା କରି କହିଲେ, ତମର ଯେମିତି ଜ୍ଞାନ ତାକୁ ନେଇ କି ବିଚାର କରିବ। ଜିଜ୍ଞାସା କଲି, ମହାରାଜ ଆପଣଙ୍କର ଦର୍ଶନ ତ ପାଇଲି, ତୁମ ଇଚ୍ଛାରେ ନୁହେଁ କି ମୋ ଇଚ୍ଛାରେ ବି ନୁହେଁ, ଏ ସାକ୍ଷାତ ପୂର୍ବ ନିର୍ଦ୍ଧାରିତ। ଟିକେଟ କହିଲେ, ଜୀବନରେ ତୁମେ ଅନେକ ଧକ୍କା ଖାଇଛ, ଏବେ ବି ପ୍ରାରବ୍ଧ କଟିନି, ଅନେକ ଆବର୍ତ୍ତନରେ ଘୂରିବ, ଧକ୍କା ଖାଇକରି ତୁମେ ବୃନ୍ଦାବନ ଆସିଛ। ମହାରାଜ ଯେଉଁ ଅଶାନ୍ତି ମୁଁ ଭୋଗୁଛି, ସେଭଳି ସେଥିରୁ କିଭଳି ନିସ୍ତାର ମିଳିବ। ନିଜର ନିରହଙ୍କାର ଖୋଳ ଛାଡ଼ିଲେ ଆଉ ଗୁରୁକୃପା ଲାଭ କଲେ। ଆପଣ କ'ଣ ମୋର ଗୁରୁ? କିନ୍ତୁ ମୁଁ ତ ଗୁରୁବାଦରେ ବିଶ୍ୱାସ କରେ ନା। ମୁଁ ତ ମୋର ଗୁରୁ ନୁହେଁ, କିନ୍ତୁ ଦିନେ ନା ଦିନେ ତୁମକୁ ଗୁରୁଙ୍କୁ ମାନିବାକୁ ପଡ଼ିବ। କହିଲେ ଆକାଶ ଆଡ଼କୁ ଅନାଅ। ଦେଖିଲି ଆକାଶରେ ଝିଲମିଲ କରୁଛି ଏକାକ୍ଷର ମନ୍ତ୍ର। ସାଧୁ କହିଲେ ଏଇ ମନ୍ତ୍ର ଜପ କର, ତୁମ ସମସ୍ୟାର ସମାଧାନ ଆପେ ଆପେ ହେବ। ପଚାରିଲି ଆପଣଙ୍କର ଦର୍ଶନ ଆଉ କେବେ ପାଇପାରିବି କି? ଉତ୍ତର ମିଳିଲା ପୁଣି ଦେଖା ହେବ। ପାଦରେ ହାତ ଛୁଇଁ ପ୍ରଣାମ କଲି, ମଥା ତୁଳି ଦେଖିଲି ସେ ନାହାନ୍ତି। ତଳକୁ ଓହ୍ଲେଇ ଆସିଲି, ସାମ୍ନା ଆଡ଼କୁ ଆଗେଇ ଯାଉଥିଲି। ଡ୍ରାଇଭର ଚିତ୍କାର କଲା, ସାହେବ ସିଆଡ଼େ କୁଆଡ଼େ ଯାଉଛନ୍ତି? ସିଆଡ଼େ ତ ରାସ୍ତା ନାହିଁ। ସତ କଥା, ପଥ ଗୋଟିଏ ଦିଗକୁ, ମୋ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ପଥ ଆଉ ଗୋଟିଏ ସରଣୀ। ନର୍ମଦା ନଦୀ ତୀରରେ ଗୋଟିଏ ନିର୍ଜନ କୁଟୀର ବାରଣ୍ଡାରେ ମୁଁ ବସିଛି। ଆଉ ବସିଥାନ୍ତି ପ୍ରବୀଣ ବିଜ୍ଞାନୀ ଡକ୍ଟର ବାନାର୍ଜୀ। ମୋଟା ବେତନର ଚାକିରି ଛାଡ଼ି ଏଠି ବସା ବାନ୍ଧିଛନ୍ତି ଅନେକ ଦିନ ହେଲା। 4 ବର୍ଷ ପୂର୍ବେ କୁମ୍ଭମେଳାରେ ତାଙ୍କ ସହ ପରିଚୟ ହେଲା। ବଙ୍ଗାଳୀ ବୋଲି ଜାଣିପାରି ଉପଯାଚକ ଭାବେ ଆଳାପ କରିଥିଲି, ସେତେବେଳେ ଯାଏଁ ତାଙ୍କୁ ଚିହ୍ନି ନଥାଏ। ଜଣେ ଭଦ୍ରଲୋକ ତାଙ୍କ ସହ ମୋର ପରିଚୟ କରାଇଦେଲେ। ଲୋକମୁଖରେ ଶୁଣିଥିଲି ଜଣେ ସାଧୁ ବିଖ୍ୟାତ ବୈଜ୍ଞାନିକଙ୍କୁ ଜଗତ ସମ୍ପର୍କରେ କେତୋଟି ପ୍ରଶ୍ନ ପଚାରିଥିଲେ, ତାର ଉତ୍ତର ସେ ଦେଇପାରିନଥିଲେ। କ୍ଷୁବ୍ଧ ବିଜ୍ଞାନୀଙ୍କର ଅହଂବୋଧରେ ଆଘାତ ଲାଗିଲା। ତାପରେ ବହୁବାର ସତ୍ୟକୁ ଜାଣିବାର ଚେଷ୍ଟା କରିଛନ୍ତି। ଏଥର ନର୍ମଦା ତୀରରେ ଅବସ୍ଥିତ ତାଙ୍କ କୁଟୀରରେ ପହଞ୍ଚି ତାଙ୍କ ଜୀବନର ପ୍ରଥମ ଅନୁଭୂତି ବିଷୟରେ ପଚାରିଲି, ଯାହା ତାଙ୍କ ଜୀବନରେ ନୂଆ ମୋଡ଼ ଆଣିଦେଇଥିଲା। କହିଲେ ସେ କଥା ଜାଣି କି ଲାଭ, ମୁଁ ଛାଡ଼ିବାର ଲୋକ ନୁହେଁ। ପଚାରିଲି ଏତେ ମାନ ସମ୍ମାନ ପ୍ରତିପତ୍ତି ଅର୍ଥ ପରିତ୍ୟାଗ କରି ଆପଣ ଚାଲିଆସିଲେ, ତାର କାରଣ ଜାଣିବା ପାଇଁ କୌତୂହଳ ହେବ ନାହିଁ? ସେ ନିଶବ୍ଦରେ ଗୋଟିଏ ଡାଏରୀ ବଢ଼ାଇ ଦେଇଥିଲେ। ସେଇ ଡାଏରୀର କେତୋଟି ପୃଷ୍ଠା ଉପରେ ହିଁ ମୁଁ ବର୍ଣ୍ଣନା କଲି। କହିଲି ଯାହା ପଢ଼ିଲି ତାହା କ'ଣ ସତ୍ୟ? ମୃଦୁହାସୀ ବିଜ୍ଞାନୀ ଉତ୍ତର ଦେଲେ, ଏହାଠାରୁ ବଳି ବଡ଼ ସତ୍ୟ ମୋ ଜୀବନରେ ଆଉ କିଛି ନାହିଁ। ଡାଏରୀର ଅନେକ ଗୁଡ଼ିଏ ପୃଷ୍ଠା କ୍ଲିପ୍ ଦେଇ ବନ୍ଧା ହୋଇଛି। ପଚାରିଲି ଏଗୁଡ଼ିକ ଦେଖିହେବନି? ଜବାବ ଦେଲେ ସେଠି ଆହୁରି ଏମିତି ଅନେକ କାହାଣୀ ଅଛି ଯାହା ତୁମେ ବିଶ୍ୱାସ କରିପାରିବ ନାହିଁ। ବହୁ ରୋମାଞ୍ଚକର ଅନୁଭୂତି ଲେଖା ହୋଇଛି ଯାହାର ବ୍ୟାଖ୍ୟା ତୁମେ ଖୋଜିପାରିବ ନାହିଁ। ଆପଣ ଖୋଜିପାଇଛନ୍ତି? କଥାଟାକୁ ଏଡ଼େଇ ଦେଇ ସେ କହିଲେ, ମୁଁ ତ ଦେହଟାକୁ ଗୋଟେ ଲାବୋରେଟୋରୀ ବନାଇ ଦେଇଛି ଭାଇ। ଦେହର ଯନ୍ତ୍ରଟାକୁ ଠିକ୍ ସୁରରେ ବାନ୍ଧିପାରିଲେ ସତ୍ୟ ଦର୍ଶନ ନିଶ୍ଚୟ ହେବ। ବିଜ୍ଞାନର ସତ୍ୟ କ'ଣ ଏହାଠାରୁ ଅଲଗା? ବିଜ୍ଞାନ ସୀମିତ ସତ୍ୟର ସନ୍ଧାନ ଦିଏ, ଆଉ ଏ ସତ୍ୟ ହେଉଛି ସାମଗ୍ରିକ, ଏହାର ପରିବର୍ତ୍ତନ ନାହିଁ। କିନ୍ତୁ ଦେଖ, ବିଜ୍ଞାନର ଥିଓରି ଯୁଗେ ଯୁଗେ ବଦଳିଯାଏ। ଯେଉଁ ସତ୍ୟ କଥା ଆପଣ କହୁଛନ୍ତି ତାହା କ'ଣ ପରୀକ୍ଷା କରିହେବ? ନିଶ୍ଚୟ, ତେବେ ତାର ପରୀକ୍ଷା ପଦ୍ଧତି ସ୍ୱତନ୍ତ୍ର। ଏହି ସମୟରେ ଗୋଟିଏ ଛୋଟ ଝିଅ ଥାଳିରେ ଅନେକ କିଛି ଖାଇବା ଜିନିଷ ନେଇ ଆସିଲା। ବିଜ୍ଞାନୀ କହିଲେ ଏସବୁ ତୁମରି ପାଇଁ। ମୋର ଦୃଷ୍ଟି ଝିଅଟି ଆଡ଼କୁ, କି ଅପୂର୍ବ ଅପୂର୍ବ ଲାବଣ୍ୟ ମରା। ଝିଅଟି ଯେମିତି ହାୱାରେ ଉଡ଼ୁଛି, ଥାଳିଟି ରଖିଦେଇ ଝିଅଟି କୁଟୀର ଭିତରକୁ ଚାଲିଗଲା। ଛୋଟ ଘରଟିରେ ବିଜ୍ଞାନୀଙ୍କର ଆରାଧ୍ୟା ଦେବୀ ମୂର୍ତ୍ତି ଅଛନ୍ତି। ଘରୁ ବାହାରକୁ ବାହାରିବା ପାଇଁ ଗୋଟିଏ ମାତ୍ର ଦରଜା। ହଠାତ୍ କ'ଣ ଖେୟାଲ ହେଲା, ତଡ଼ିତ ବେଗରେ କୋଠରୀ ଭିତରକୁ ପଶିଗଲି। କାଇଁ କେହି ନାହାନ୍ତି ତ? ଝରକା ଦେଇ ଚନ୍ଦ୍ରାଲୋକ ମାତୃମୂର୍ତ୍ତିଙ୍କ ଉପରେ ପଡ଼ୁଛି। ଦିବ୍ୟ ଆଭାରେ ଉଦ୍ଭାସିତ ତାଙ୍କର ଆନନ। ବିମୁଢ଼ ହୋଇ ଫେରିଆସି ଦେଖିଲି ଥାଳିଟି ଯଥାସ୍ଥାନରେ ଥୁଆ ହୋଇଛି। ବିଜ୍ଞାନୀଙ୍କ ଚକ୍ଷୁରେ କୌତୁକ। ହସି ହସି କହିଲେ, ଭାଇ, ଟ୍ରୁଥ୍ ଇଜ୍ ଷ୍ଟ୍ରେଞ୍ଜର୍ ଦେନ୍ ଫିକ୍ସନ୍।